ଆଜ୍ଞା ଆମର 21 ନମ୍ବର ୱାର୍ଡ ଶରତ ମୁଁ କହୁଛି ଶରତ ବେହେରା ଶ୍ରୀକୃଷ୍ଣ ନଗର ଆମର ରାସ୍ତାଟା ପୁରା ଖୋଳି ହେଇକି ପୁରା ଖାଲ ହେଇଗଲାଣି ଗାଡି ମଟର ଯିବା ପାଇଁ ଅସୁବିଧା ହଉଛି ଆଉ ଛୁଆ ମାନେ ଯିବା ପାଇଁ ଗଲା ବେଳେ ପଡି ଯାଉଛନ୍ତି ଝୁଣ୍ଟିକି ଇଏ ମାନେ ଖାଲରେ ପଡିଗଲେ ଗୋଡ ଆଉ ଏମିତି ବେଶୀ ଅସୁବିଧା ହଉଛି ଅଳିଆ ନଉନାହାନ୍ତି ଆସିକି ଠିକରେ ଅଳିଆ ବି ନଉନାହାନ୍ତି ଗାଡିଟା ଆସିକି ଦି ତିନି ମାସରେ ଥରେ ଆସୁଛନ୍ତି ଅଳିଆ ପାଇଁ ଆମେ ବହୁତ ଅସୁବିଧା ହଉଛୁ ସାର ଏଇ କାମ ଗୁଡା କିଛି କରୁନାହାନ୍ତି ଆସିକି ଆପଣ ଯଦି ଏତିକି କରିଦେବେ ଆମେ ଆପଣଙ୍କର ଉପକୃତ ହେବୁ।